ओम शांति। 4/9/2026 प्रातः मुरली। मीठे बच्चे, एही विशाल ड्रामा रे हीरो हीरोइन रो पार्ट तुम मानंकर बाबांकर नुहे। बाबांको पाखरे केवल पतित मानंकु पावन करिवार कला अर्थात योग्यता अछे। प्रश्न, ब्रह्मांकर चित्र को देखी जेउ माने प्रश्न पचारुछंती सेमानंकु क्यों रहस्य बुझाइबा को हेबो? उत्तर, सेमानंकु बुझाओ जे ये आदिरो अंत वाला आत्मा अटंती जिए कि प्रथम राजकुमार श्री कृष्ण अटंती। तांकर शेष जन्म रे ही शिव बाबा आसी थांती। एही शरीर पतित अटे, यांकु ही पवित्र हेवार अछि। ये कोनोसी भगवान नुहंती, भगवान त सदा पवित्र अटंती। से यांकर शरीर रो आधार नेइछंती। गीत, मुखड़ा देखले प्राणी। ओम शांति। बाबा पिलामानंकु बुझाउछंती जे शांति पाइबा पई बाहरे द्वार द्वार का खाओ नहीं। जेपरी हटजोगी सन्यासी माने बुझी थांती जे गृहस्थ व्यवहार रे रहिले शांति मिली पारिब नहीं, शांति जंगल रे मध्य मिली पारिब नहीं। एही कथा उपरे एक कहानी बा दृष्टांत सुनाउछंती जे राणी को गोळारे ही हार थिला किंतु बाहरे खोजुथिले। एही परि शांति तो तुमरो गोळारे लंबी छे अर्थात तुम निज भितरे अछे, बाहर रे केउठी खोजुछ? बाबा से बुझाउछंती पिला माने तुम आत्मा मानंकर स्वधर्म ही हेउछे शांति। एही शरीर तो तुम मानंकर कर्मेन्द्रिय अटे जहा द्वारा तुमको अभिनय करिबा को पड़ुछे। आत्मा तो अविनाशी अटे, आत्मा केबे छोट बड़ होइ न थाए ना विनाश होइ थाए। हाँ, आत्मा पतित होइ थाए तेनो पवित्र हेबा को पड़ी थाए। आत्मा को प्रथमे किशोर शरीर मिली थाए पुणी जुबा परे वृद्धा होइ थाए। आत्मार स्थिति तो समान रही थाए, प्रथमे आत्मा को जानिबा को पड़ी थाए मु आत्मा ही वरिष्ठर आदि हेउछे। यहा को कहा जाए आत्म अभिमानी हेबा। बाबा बुझाउछंती पिला माने तुमे देह अभिमानी होई जाइछ, सेथि पई निज को शरीर बोली भाभी नेउछ। ए कथा भूली जाइछ जे मु आत्मा एहा मोर शरीर अटे। तेबे निज को आत्मा बोली अनुभव करिबा को हेबो। 84 जन्म मध्य आत्मा नेउछे। एबे बाबा बुझाउछंती जेओ माने ब्राह्मण होइछंती सेई माने पुणी देवता हेबे। परि मध्य नुहे जे समस्ते 84 जन्म नेउछंती। केही केही आत्मा प्रथमे आसीबे, केही 50-100 वर्ष परे मध्य आसीबे। केतेक आत्मार 80-82 जन्म, आउ कहारि पुणी केते जन्म हेबो? मनुष्य माने तो 84 लक्ष जन्म कहि देउछंती। एहा द्वारा मध्य संतुष्ट हेउ नाहंती, पुणी कहि देउछंती कोण अनुकोणे सबुथिरे भगवान अछंती। एबे भगवान कहुछंती जे मु कोनोसी मनुष्य शरीर रे मध्य नाही। तेबे जीव जंतु पथर गुड़ी कोण अनुकोण रे किपरि रहिबी? बाबा बुझाउछंती प्रथम नंबर आत्मा ही शेष समय रे तम प्रधान हेउछंती। मु निजे कहुछी जे बहुत जन्मर अंत समय रे एही साधारण शरीर रे मु प्रवेश करुछी। जिए संपूर्ण 84 जन्म नेइछंती सिए त निश्चिंत पतित होइथिबे, पवित्र त होइ पारिबे नाही। बाबा निजे कहुछंती प्रथम नंबर रे अछंती श्री कृष्ण, जे कि प्रथम राजकुमार अटंती। श्री नारायण परवर्ती समय रे हेउछंती, जेते बेले बड़ होई जाउछंती सेथिरे मध्य 20-25 वर्ष कम होई जाउछे। तेनु तांकर मध्य संपूर्ण 84 जन्म कुहा जाई पारिबो नाही। नंबर 1 हेउछंती श्री कृष्ण, जदियो सीए पुणी स्वयंवर परे नारायण हेउछंती किंतु हिसाब तो बाल्य अवस्थारु करिबा को हेबना। संपूर्ण 84 जन्म 5000 ବର୍ଷ ଶ୍ରୀକୃଷ୍ଣଙ୍କର ହିଁ କହିବା। ତେଣୁ ବାବା ବୁଝାଉଛନ୍ତି ଯେ ମୁଁ କଳ୍ପ କଳ୍ପ ସେହି ଶରୀରରେ ଆସୁଛି ଯାହାଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡ୍ରାମାରେ ଅଭିନୟ ରହିଛି। ମୁଁ ଅନ୍ୟ କାହାର ଶରୀରରେ ଆସିପାରିବି ନାହିଁ। ହିସାବ ରହିଛି ନା, ବ୍ରହ୍ମା ହିଁ ପ୍ରଥମ ନମ୍ବରର ମା ଅଟନ୍ତି। ମୁଁ ଆଉ କାହା ଶରୀରରେ ପରି ଆସିପାରିବି? ତୁମମାନଙ୍କୁ ଅନେକ ପଚାରୁଛନ୍ତି ଯେ କେବଳ ବ୍ରହ୍ମାଙ୍କ ଶରୀରରେ କାହିଁକି ଆସୁଛନ୍ତି, କିନ୍ତୁ ଏହାର ହିସାବ ଅଛି ନା? ଏହା ବୁଝିବାର କଥା ଅଟେ। ଗାୟନ ମଧ୍ୟ ରହିଛି, ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି, ବିଷ୍ଣୁ ଅଥବା ଶଙ୍କରଙ୍କ ଦ୍ୱାରା ସ୍ଥାପନା କରୁନାହାନ୍ତି। ଏହା ଆଉ କାହାର କର୍ତ୍ତବ୍ୟ ନୁହେଁ। ମନୁଷ୍ୟମାନେ ରଚୟିତା ଏବଂ ରଚନାଙ୍କୁ ଜାଣିନାହାନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଯାହା ପୂର୍ବରୁ ହୋଇଥିଲା ତାହା ହେଉଛି, ଏଥିରେ ଚିନ୍ତା କରିବାର କଥା ନାହିଁ। ଏହା ବର୍ତ୍ତମାନର କଥା, ଯାହା ହେବାର ଅଛି ତାହା ହିଁ ହେଉଛି, ଏହା ବଦଳି ପାରିବ ନାହିଁ। ଆଜି ଯାହା କିଛି ହେଉଛି ପୁଣି 5000 ବର୍ଷ ପରେ ହେବ। ବାବା ବୁଝାଇଥିଲେ ମଧ୍ୟ, ଯଦି ଏପରି କୌଣସି କଥା ଦେଖୁଛ ତେବେ କୁହ ଏହା କୌଣସି ନୂଆ କଥା ନୁହେଁ, 5000 ବର୍ଷ ପୂର୍ବରୁ ମଧ୍ୟ ହୋଇଥିଲା। ଠିକ ଏହିପରି ଲେଖିଦିଅ, ବରଂ ସିଏ ଆସି ପଚାରନ୍ତୁ, ଲେଖିବାରେ କୌଣସି ଅସୁବିଧା ନାହିଁ। ଏହି ଲଢାଇ ପୂର୍ବରୁ ଲାଗିଥିଲା କିଛି ନୂଆ କଥା ନୁହେଁ। ମହାଭାରତର ଲଢାଇ 5000 ବର୍ଷ ପୂର୍ବରୁ ମଧ୍ୟ ହୋଇଥିଲା। ଖ୍ରୀଷ୍ଟିଆନ ମାନେ ଭାରତକୁ ଆସି ରାଜ୍ୟ ଛଡ଼ାଇ ନେଲେ, ଏହା ମଧ୍ୟ କିଛି ନୂଆ କଥା ନୁହେଁ। ପୁଣି କଳ୍ପ ପରେ ଏହିପରି ହେବ। ଏହି ବିଶ୍ୱ ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ଏବେ ପୁନର୍ବାର ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି, ଯାହାଙ୍କର 84 ଜନ୍ମ ସମ୍ପୂର୍ଣ୍ଣ ହେଉଛି। ସେହିମାନେ ହିଁ ପ୍ରଥମ ନମ୍ବରରେ ଶ୍ରୀ ଲକ୍ଷ୍ମୀ ନାରାୟଣ ହେବେ। ଏସବୁ ରହସ୍ୟ ବାବା ହିଁ ବୁଝାଉଛନ୍ତି। ବାବା କହୁଛନ୍ତି, ମୁଁ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟେ। ଏହାକୁ ଉଲ୍ଟା ବୃକ୍ଷ କୁହାଯାଉଛି। ଏହି କଳ୍ପ ବୃକ୍ଷର ଆୟୁଷ 5000 ବର୍ଷ ଅଟେ। ସ୍ୱାସ୍ତିକାରେ ଚାରି ଭାଗ ଏକାପରି ଦେଖାଯାଇଥାଏ, ସେହିପରି ଯୁଗ ମଧ୍ୟ ସମାନ ଅଟେ। ଏଥିରେ କୌଣସି ପାର୍ଥକ୍ୟ ନାହିଁ। ବାବା ବୁଝାଉଛନ୍ତି, ଦେଖ ଦୁନିଆରେ କଣ ସବୁ ହେଉଛି। କେହି ଚନ୍ଦ୍ରପୃଷ୍ଠକୁ ଯାଉଛନ୍ତି, କେହି ନିଆଁରେ ଚାଲୁଛନ୍ତି, କେହି ପୁଣି ପାଣି ଉପରେ ଚାଲିବା ଶିଖାଉଛନ୍ତି। ଏସବୁ ହେଲା ନିରର୍ଥକ କଥା, ଏଥିରେ କିଛି ଲାଭ ନାହିଁ। ମନୁଷ୍ୟମାନେ ପବିତ୍ର ହୋଇ ମୁକ୍ତି ଜୀବନ ମୁକ୍ତିକୁ ତ ପାଇପାରିବେ ନାହିଁ, କିଛି ବି କରନ୍ତୁ କିନ୍ତୁ ଘରକୁ ଫେରି ଯାଇପାରିବେ ନାହିଁ। ଆତ୍ମା ନିଜର ଘର ଏବଂ ବାବାଙ୍କ ଘରକୁ ଭୁଲି ଯାଇଛି। ଆତ୍ମା ନିଜକୁ ହିଁ ଭୁଲି ଦେହ ଅଭିମାନୀ ହୋଇଯାଇଛି, ପୁଣି ମନ୍ଦିରକୁ ଯାଇ ମହିମା ଗାଉଛନ୍ତି, ଆପଣ ସର୍ବଗୁଣ ସମ୍ପନ୍ନ ଅଟନ୍ତି, ଆମେ ନିଜ ପାପୀ ଅଟୁ, ନିଜର ଗ୍ଲାନି କରୁଛନ୍ତି। ବାବା ତ କେବେ ପୂଜାରୀ ହେଉନାହାନ୍ତି। ଆଚ୍ଛା, ପୁଣି ଦ୍ୱିତୀୟ ନମ୍ବର କୁହାଯିବ ଶଙ୍କରଙ୍କୁ, ସେ ମଧ୍ୟ ସର୍ବଦା ପୂଜ୍ୟ ଅଟନ୍ତି, ସିଏ ମଧ୍ୟ ପୂଜାରୀ ହେଉନାହାନ୍ତି, ତାଙ୍କର ଏଠାରେ ଅଭିନୟ ନାହିଁ। ଏହି ଷ୍ଟେଜରେ ବ୍ରହ୍ମା ଏବଂ ବିଷ୍ଣୁଙ୍କର ଅଭିନୟ ରହିଛି। ବ୍ରହ୍ମା ଏବଂ ବିଷ୍ଣୁଙ୍କର କଣ କଣ ପାର୍ଟ ଅଛି ଏ କଥା ଦୁନିଆରେ କେହି ଜାଣିନାହାନ୍ତି। ତ୍ରିମୂର୍ତ୍ତି ବ୍ରହ୍ମା ବୋଲି କହୁଛନ୍ତି, ଅର୍ଥ କିଛି ହେଲେ ବୁଝୁନାହାନ୍ତି। ଏ କଥା ମଧ୍ୟ ଗାୟନ କରୁଛନ୍ତି ଯେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କିଏ କରୁଛନ୍ତି, ତାଙ୍କର ଚିତ୍ର ହିଁ ନାହିଁ। ମୁଖ ଦ୍ୱାରା କହୁଛନ୍ତି, କିନ୍ତୁ ସିଏ କେଉଁଠି ଅଛନ୍ତି, ଶିବ କିଏ, ଏ କଥା ମଧ୍ୟ ଜାଣିନାହାନ୍ତି। ଆତ୍ମା ପାଇଁ କହିଥାନ୍ତି, ଭ୍ରୁକୁଟି ମଧ୍ୟରେ ଚମକୁଛି ଅଜବ ସିତାରା, ମୁଁ ଆତ୍ମା ଅବିନାଶୀ ଅଟେ, ଶରୀର ବିନାଶୀ ଅଟେ, କିନ୍ତୁ ଆତ୍ମା କେତେ ଶରୀର ନେଉଛି କିଛି ବି ଜାଣିନାହାନ୍ତି। ମନୁଷ୍ୟମାନେ କେତେ ଦୁଃଖୀ ଅଟନ୍ତି, ଚିତ୍କାର କରୁଛନ୍ତି, ହେ ଈଶ୍ୱର ପିତା, ଯେବେଠାରୁ ଦୁଃଖ ଆରମ୍ଭ ହୋଇଛି ସେବେଠାରୁ ଡାକି ଆସୁଛନ୍ତି। ଏ କଥା ମଧ୍ୟ ବୁଝାଯାଉଛି, ଭାରତରେ ଯେବେ ରାବଣ ରାଜ୍ୟ ଆରମ୍ଭ ହେଉଛି ତେବେ ଏପରି ନୁହେଁ ଯେ ଅନ୍ୟ ଧର୍ମରେ ମଧ୍ୟ ରାବଣ ରାଜ୍ୟ ହୋଇଯାଇଛି। ନା, ସେମାନଙ୍କୁ ତ ନିଜର ସମୟ ଅନୁସାରେ ସତ୍ତ୍ୱ ରଜ ତମ ସ୍ଥିତିରେ ଆସିବାକୁ ହିଁ ହେବ। ଏହି କାହାଣୀ ସାରା ଭାରତର ଅଟେ, ଅନ୍ୟ ସବୁ ଧର୍ମର ତ ଶାଖା ପ୍ରଶାଖା ଅଟେ। ବାବା ସଙ୍ଗମରେ ହିଁ ଆସୁଛନ୍ତି। ଭାରତ ଯେବେ ତମ ପ୍ରଧାନ ହୋଇଯାଉଛି ତେବେ ପୁଣି ସାରା ବୃକ୍ଷ ତମ ପ୍ରଧାନ ହୋଇଯାଇଛି। ସେମାନଙ୍କୁ ମଧ୍ୟ ସୁଖ ଦୁଃଖ ଭୋଗିବାକୁ ହେବ। ବୃକ୍ଷରେ ନୂଆ ନୂଆ ପତ୍ର ବାହାରିଥାଏ, ଏହା ବହୁତ ଶୋଭନୀୟ ହୋଇଥାଏ। ନୂଆ ପତ୍ରକୁ ପୁଣି ସତ୍ତ୍ୱ ରଜ ତମ ଅବସ୍ଥା ଦେଇ ନିଶ୍ଚିନ୍ତ ଆସିବାକୁ ହେବ। ଶେଷ ସମୟରେ ଯେଉଁ ଆତ୍ମାମାନେ ତଳକୁ ଆସୁଛନ୍ତି ତାଙ୍କର କିଛି ସମ୍ମାନ ରହିଥାଏ। ଗୋଟିଏ ଜନ୍ମରେ ମଧ୍ୟ ସତ୍ତ୍ୱ ରଜ ତମ ଅବସ୍ଥା ଦେଇ ଗତି କରିବାକୁ ହୁଏ, କିନ୍ତୁ ତାଙ୍କର କୌଣସି ମୂଲ୍ୟ ରହିନଥାଏ। ମୂଲ୍ୟ ତ ସେହିମାନଙ୍କର ଅଛି ଯେଉଁମାନେ ହିରୋ ହିରୋଇନ୍ର ପାର୍ଟ କରୁଛନ୍ତି। ଏପରି କୁହାଯିବ ନାହିଁ ଯେ ବାବା ହିଁ ହିରୋ ହିରୋଇନ୍ର ପାର୍ଟ କରୁଛନ୍ତି, ଏ କଥା ବାବାଙ୍କ ପାଇଁ କୁହାଯାଇ ପାରିବ ନାହିଁ। ବାବା ତ ଆସି ପତିତଙ୍କୁ ପାବନ କରାଉଛନ୍ତି, ନିଜେ ପତିତ ହେଉନାହାନ୍ତି। ତୁମେ ପତିତରୁ ପାବନ ହେବା ପାଇଁ ପରିଶ୍ରମ କରୁଛ। ତୁମେ ଶ୍ରୀମତ ଆଧାରରେ ରାଜଯୋଗ ଦ୍ୱାରା ହିଁ ରାଜ୍ୟ ନେଇଥିଲ, ଏବେ ତୁମେ ପୁନର୍ବାର ନେଉଛ। ବାବା କହୁଛନ୍ତି ମୁଁ ତ ରାଜତ୍ୱ କରୁନାହିଁ, ତୁମମାନଙ୍କୁ ରାଜାମାନଙ୍କର ରାଜା କରାଉଛି। ଦୁନିଆରେ ମନୁଷ୍ୟମାନେ ତ ବହୁତ ମତ ଦେଉଛନ୍ତି, ଭଗବାନ ଉବାଚ ମୁଁ ତୁମକୁ ରାଜାମାନଙ୍କର ରାଜା କରାଉଛି, କିନ୍ତୁ ଏହାର ଅର୍ଥ ନା ନିଜେ ବୁଝୁଛନ୍ତି ନା କାହାକୁ ବୁଝାଇ ପାରିବେ। ଭଗବାନ ଉବାଚ ତେବେ ନିଶ୍ଚିନ୍ତ ଭଗବାନ ଆସିଥିଲେ ସେଥିପାଇଁ ତ କହିଥିବେ ନା କି ହେ ପିଲାମାନେ ଭାରତରେ ହିଁ ଶିବ ଜୟନ୍ତୀ ଶିବରାତ୍ରି ପାଳନ କରୁଛନ୍ତି, ବାବା ଭାରତ ଖଣ୍ଡରେ ହିଁ ଆସୁଛନ୍ତି। ଭାରତ ହିଁ ଅବିନାଶୀ ରାଷ୍ଟ୍ର ଅଟେ, ଏହାର ମହିମା ବହୁତ ଉଚ୍ଚ। ଯେପରି ବାବାଙ୍କର ମହିମା ଅପରମ୍ପାର, ସେହିପରି ଭାରତର ମଧ୍ୟ ମହିମା ରହିଛି। ଭାରତରେ ହିଁ ପରମପିତା ପରମାତ୍ମା ଆସି ସବୁ ମନୁଷ୍ୟ ମାତ୍ରଙ୍କର ସଦ୍ଗତି କରୁଛନ୍ତି, ସମସ୍ତଙ୍କୁ ସୁଖ ଦେଉଛନ୍ତି। ତାଙ୍କର ଜନ୍ମସ୍ଥାନ ଭାରତ। ଭାରତ ହିଁ ପ୍ରାଚୀନ ଦେଶ ଅଟେ। ଭଗବାନ ରାଜଯୋଗ ଶିଖାଇବାକୁ ଭାରତରେ ହିଁ ଆସୁଛନ୍ତି, କିନ୍ତୁ ଶ୍ରୀକୃଷ୍ଣଙ୍କୁ ଭଗବାନ କହିଦେବାରୁ ତାଙ୍କର ମହିମା କିଛି ରହୁନାହିଁ। ଭଗବାନ ତ ହେଲେ ଜଣେ, ତାଙ୍କୁ ହିଁ ସଦ୍ଗୁରୁ କୁହାଯାଉଛି। ଗୁରୁ ତ ଅନେକ ଅଛନ୍ତି, ଯେକୌଣସି କର୍ମ ଧନ୍ଦା ଶିଖାଇଲା ବାଲାକୁ ମଧ୍ୟ ଗୁରୁ କହିଦେଇଥାନ୍ତି। ଆଜିକାଲି ତ ସମସ୍ତଙ୍କୁ ଅବତାର ଭାବି ମାନି ନେଉଛନ୍ତି, କିନ୍ତୁ କିଛି ହେଲେ ବୁଝୁନାହାନ୍ତି। ଯେତେବେଳେ ସମ୍ପୂର୍ଣ୍ଣ ପତିତ ହେଇଯାଉଛନ୍ତି ସେତେବେଳେ ଡାକୁଛନ୍ତି, ବାବା ଆସି ଆମକୁ ପବିତ୍ର କରାଅ। ବାବା ହିଁ ଆସି ପ୍ରକୃତ ଅମର କଥା ଶୁଣାଉଛନ୍ତି। ଏବେ ତୁମମାନଙ୍କର ବୁଦ୍ଧିରେ ଅଛି ଯେ ଆମେ 84 ଜନ୍ମର ଚକ୍ରରେ କିପରି ଆସୁଛୁ। ପ୍ରଥମେ ଭଲ ଜନ୍ମ ନେଇ ପୁଣି ତଳକୁ ଖସି ଖସି ଆସୁଛନ୍ତି। ଦୁନିଆର ମଧ୍ୟ ଅବନତି କଳା ହେଉଛି। ମନୁଷ୍ୟମାନଙ୍କର ବୁଦ୍ଧି ସତ୍ତ୍ୱ ରଜ ତମ ଗୁଣୀ ହେଉଛି। ସତ୍ୟ ଯୁଗରୁ ପୁଣି ଧୀରେ ଧୀରେ ଅବନତି କଳା ଆରମ୍ଭ ହେଉଛି। ଭାରତବାସୀଙ୍କର ଉନ୍ନତି ହେଲେ ସାରା ବିଶ୍ୱର ଉନ୍ନତି ହୁଏ। ସମସ୍ତଙ୍କର ସଦ୍ଗତି ତାତ ଏକମାତ୍ର ବାବା ଅଟନ୍ତି ନା। ଗୁରୁମାନେ ତ କେବଳ ଶାସ୍ତ୍ର ଶୁଣାଉଛନ୍ତି, ଶୁଣି ଶୁଣି ଆହୁରି ତଳକୁ ଖସି ଯାଉଛନ୍ତି। ଅବିନାଶୀ ବାବା ଆସି ପିଲାମାନଙ୍କୁ ପଚାରୁଛନ୍ତି, ମୁଁ ତୁମକୁ ଏତେ ସାହୁକାର କରାଇ ଯାଇଥିଲି, ଏବେ ହୀରା ଲୀଳାର ମୋହଲ ଦେଇ ଯାଇଥିଲି, ସେ ସବୁ କୁଆଡେ ଗଲା? ଲୌକିକ ପିତା ଯଦି ନିଜର ପିଲାମାନଙ୍କୁ ପଇସା ଦେଇଥାନ୍ତି ଓ ପିଲାମାନେ ପଇସା ବରବାଦ କରିଦେଇଥାନ୍ତି, ତେବେ ପିତା ତାଙ୍କୁ ଡାକି ପଚାରିଥାନ୍ତି, ତୁମେ ଏତେ ପଇସା କେଉଁଠି ବରବାଦ କଲ? ପିଲାମାନଙ୍କ ପାଖରେ ପଇସା ରହିଲେ ଖର୍ଚ୍ଚ କରିଦେଇଥାନ୍ତି। ପିତା ଧର୍ମାତ୍ମା ହୋଇଥିବେ ଏବଂ ପୁଅମାନେ ବିଦେଶକୁ ଯାଇ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେବେ, ଏଥିରେ ପିତା କିଛି କରିପାରିବେ ନାହିଁ। ପିତା ତାକୁ ଡାକି ପିତା ତାଙ୍କୁ ଛାଡି ମଧ୍ୟ ପାରିବେ ନାହିଁ, କାହିଁକି ନା ତାହା ଜେଜେ ବାପାଙ୍କର ସମ୍ପତ୍ତି, କିନ୍ତୁ ଭିତରେ ଭିତରେ କ୍ରୋଧ କରିଥାନ୍ତି। ପିତାଙ୍କର ମୃତ୍ୟୁ ପରେ କେହି କେହି ଏପରି ଖରାପ ସନ୍ତାନ ଅଛନ୍ତି ଯିଏ କି 12 ମାସ ଭିତରେ ସାରା ସମ୍ପତ୍ତି ଉଡାଇ ଦେଇଥାନ୍ତି। ତାହା ହେଲା ଲୌକିକ କଥା, ଏହା ବେହଦର କଥା। ଅନାଦି ବେହଦର ବାବା କହୁଛନ୍ତି, ତୁମେ କେତେ ଧନବାନ ଥିଲ, ବିଶ୍ୱର ମାଲିକ ଥିଲ, ପୁଣି କଙ୍ଗାଳ କାହିଁକି ହୋଇଗଲ, ଏତେ ଧନ କଣ କଲ? ପିଲାମାନଙ୍କୁ ହିଁ ବାବା ପଚାରୁଛନ୍ତି। ମୁଁ ଭାରତକୁ ଏତେ ସାହୁକାର କରାଇଥିଲି, ସବୁ ପଇସା କୁଆଡେ ଗଲା? ପୁଣି ବାବା ହିଁ ବୁଝାଉଛନ୍ତି ଭକ୍ତି ମାର୍ଗରେ କେତେ ଖର୍ଚ୍ଚ କରୁଛନ୍ତି, ଶାସ୍ତ୍ର ଆଦି ପଛରେ କେତେ ଖର୍ଚ୍ଚ କରୁଛନ୍ତି। ମୁଣ୍ଡିଆ ମାରି ମାରି କପାଳ ମଧ୍ୟ ଘୁରି ହୋଇଗଲାଣି, ପଇସା ଆଦି ସବୁ କିଛି ହରାଇ ଦେଲେ। ଏହା ହେଉଛି ଡ୍ରାମା। ମୁଁ ତୁମମାନଙ୍କୁ ସାହୁକାର କରାଉଛେ, ରାବଣ ତୁମକୁ କଙ୍ଗାଳ କରିଦେଉଛେ। ଭାରତବାସୀ ମାନଙ୍କୁ ହିଁ ବାବା ବୁଝାଇ ପାରିବେ ନା? ଭାରତ ହିଁ ସୁନାର ଦେଶ ଥିଲା, ଏତେ ଧନ ଥିଲା ଯାହାକି ଅନ୍ୟ ଧର୍ମବାଲା ଲୁଟି ନେଇଗଲେ। ଟିକିଏ ବି ଚିନ୍ତା ତ କର, ଭାରତ କଣ ଥିଲା, ଏହିପରି ଡ୍ରାମା ମଧ୍ୟ ତିଆରି କରାଯାଇଛି। ଭାରତ ହିଁ ସ୍ୱର୍ଗ ଥିଲା, ପୁଣି ଭାରତ ହିଁ ନର୍କ ହୋଇଯାଇଛି। ତେଣୁ ବାବା ସିଡ଼ିର ଚିତ୍ର ମଧ୍ୟ ସେହିପରି ତିଆରି କରାଇଛନ୍ତି, ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ବୁଝି ପାରିବେ ଯେ ଆମେ ପତିତ ଅଟୁ। ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଚିତ୍ର ଉପରେ ବୁଝାଯାଏ ନା, ନକ୍ସା ବିନା ପିଲାମାନେ କଣ ବୁଝିବେ? ବାବା ହିଁ ଆସି ପତିତରୁ ପାବନ ହେବାର ସହଜ ଉପାୟ ବତାଉ। ଏହା ସହଜରୁ ସହଜ ଅଟେ, ପୁଣି କଠିନରୁ କଠିନ ମଧ୍ୟ ଅଟେ। ସତ୍ୟ ଯୁଗରେ ସମସ୍ତେ ଦେହି ଅଭିମାନୀ ରହିଥାନ୍ତି, ଆତ୍ମା ବୁଝୁଛି ଯେ ଏବେ ଶରୀର ବଡ଼ ହୋଇଯାଇଛି, ଏହି ପୁରୁଣା ଶରୀରକୁ ତ୍ୟାଗ କରି ଅନ୍ୟ ଶରୀର ନେବାକୁ ହେବ। ସତେ ଯେମିତି ସାକ୍ଷାତକାର ହୋଇଥାଏ, ଏବେ ଯାଇ ପିଲା ହୋଇ ଜନ୍ମ ହେବୁ, ଏହି ପୁରୁଣା ଶରୀରକୁ ଛାଡ଼ିଦେବୁ। ଏଠାରେ କେହି ମରିଗଲେ କାନ୍ଦିଥାନ୍ତି, ବାଜା ମଧ୍ୟ ବଜାଇଥାନ୍ତି। ସତ୍ୟ ଯୁଗରେ ତ ଖୁସିରେ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଥାନ୍ତି ଓ ଉତ୍ସବ ପାଳନ କରିଥାନ୍ତି। ଏଠାରେ ତ କେତେ ଦୁଃଖୀ ହେଉଛନ୍ତି, କେହି ମରିଗଲେ କହନ୍ତି ସ୍ୱର୍ଗକୁ ଗଲା, ତେବେ ଏହାର ଅର୍ଥ ହେଲା ନର୍କରେ ଥିଲା ନା? ଏବେ ତୁମେ ପୁରୁଷାର୍ଥ କରୁଛ ସ୍ୱର୍ଗବାସୀ ହେବା ପାଇଁ, ବାବା ତୁମକୁ ସ୍ୱର୍ଗବାସୀ କରାଉଛନ୍ତି। ବାବା ଜୀବନ ମୁକ୍ତି ଦେବାକୁ ଆସିଛନ୍ତି, ରାବଣର ବନ୍ଧନ ମୁକ୍ତ କରି ଜୀବନ ମୁକ୍ତି କରୁଛନ୍ତି। ବାବା କହୁଛନ୍ତି, ମୁଁ କଳ୍ପ ପୂର୍ବ ଭଳି ଆସି ରାଜଯୋଗ ଶିଖାଉଛି, ମୁଁ କଳ୍ପ କଳ୍ପ ବ୍ରହ୍ମାଙ୍କର ହିଁ ଶରୀରରେ ଆସୁଛି। ତୁମକୁ ବ୍ରାହ୍ମଣ ନିଶ୍ଚୟ ହେବାକୁ ପଡିବ, ଯଜ୍ଞରେ ବ୍ରାହ୍ମଣ ତ ନିଶ୍ଚିନ୍ତ ଆବଶ୍ୟକ ନା? ଏହା ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ଜ୍ଞାନ ଯଜ୍ଞ। ଏହି ଶରୀର ରୂପୀ ରଥକୁ ସ୍ୱାହା କରିବାକୁ ହେବ। ଏହି ରଥକୁ ଅଶ୍ୱ କୁହାଯାଉଛି, ରାଜସ୍ୱ ଅର୍ଥାତ୍ ସ୍ୱରାଜ୍ୟ ପାଇବା ପାଇଁ ଶରୀର ରୂପକ ଅଶ୍ୱ ଏଥିରେ ସ୍ୱାହା ହେବାର ଅଛି। ଆତ୍ମା ତ ସ୍ୱାହା ହେବ ନାହିଁ, ଆତ୍ମା ମାନେ ହିସାବ କିତାବ ଚୁକ୍ତ କରି ଚାଲିଯିବେ, ପୁଣି ନୂଆ ରୂପେ ସମସ୍ତଙ୍କର ପାଠ ଆରମ୍ଭ ହେବ। ଏହାକୁ ହିଁ ଇତିହାସ ଭୂଗୋଳର ପୁନରାବୃତ୍ତି କୁହାଯାଏ। ବାବା ଆସିଛନ୍ତି ନୂଆ ଦୁନିଆ ସ୍ଥାପନ କରି ପୁରୁଣା ଦୁନିଆର ବିନାଶ କରିବା ପାଇଁ। ଏହା ଏକମାତ୍ର ମହାଭାରତ ଲଢ଼ାଇ ଅଟେ ଯାହାର ଶାସ୍ତ୍ରରେ ଗାୟନ ରହିଛି। ତେବେ ବୁଝାଇବା ଦରକାର, ଏହି ଲଢ଼ାଇ ଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲିବ, ସେଥିପାଇଁ ଏହାର ଗାୟନ ଶାସ୍ତ୍ରରେ ରହିଛି। ମିଠା ମିଠା ଶିକିଲଧି ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ, ବିତି ଯାଇଥିବା କଥାର କେବେ ବି ଚିନ୍ତନ କରିବାର ନାହିଁ। ଯେଉଁ କଥା ବିତିଗଲା ତାକୁ ନଥିଙ୍ଗ ନ୍ୟୁ ଅର୍ଥାତ୍ କିଛି ନୂଆ ନୁହେଁ ମନେ କରି ଭୁଲିବାକୁ ହେବ। 2 ନମ୍ବର ପଏଣ୍ଟ, ଏହି ରାଜସ୍ୱ ଅଶ୍ୱମେଧ ଯଜ୍ଞରେ ନିଜର ତନ ମନ ଧନ ସବୁକିଛି ସ୍ୱାହା କରି ସଫଳ କରିବାକୁ ହେବ। ଏହି ଅନ୍ତିମ ଜନ୍ମରେ ସମ୍ପୂର୍ଣ୍ଣ ପବିତ୍ର ହେବାର ମେହନତ କରିବାକୁ ହେବ। ବରଦାନ ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ପ୍ରବୃତ୍ତିକୁ ପ୍ରଗତିର ଆଧାର କରୁଥିବା ସଦା ସମର୍ଥବାନ ଭବ। ବିସ୍ତାର ପ୍ରବୃତ୍ତି ଅର୍ଥାତ୍ ଗୃହସ୍ଥ ବ୍ୟବହାର ଭିତରେ ରହୁଥିବା ଆତ୍ମାମାନେ ପ୍ରଥମେ ନିଜର ମନର ବୃତ୍ତି ଦ୍ୱାରା ପବିତ୍ର ବା ଅପବିତ୍ର ହୋଇଥାନ୍ତି। ଯଦି ନିଜର ମନର ବୃତ୍ତିକୁ ଅର୍ଥାତ୍ ସଂକଳ୍ପକୁ ସର୍ବଦା ଏକମାତ୍ର ବାବାଙ୍କର ସହିତ ଯୋଡ଼ି ରଖିଥିବ, ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ଏହିଭଳି ଉଚ୍ଚ ମନୋଭାବ ରହୁଥିବ, ତେବେ ନିଜର ପ୍ରବୃତ୍ତି ମଧ୍ୟ ପ୍ରଗତି ଅର୍ଥାତ୍ ଉନ୍ନତିର ସାଧନ ହୋଇଯିବ। ତେବେ ମନର ବୃତ୍ତି ଯଦି ଉଚ୍ଚ ଏବଂ ଶ୍ରେଷ୍ଠ ହୋଇଥିବ, ତେବେ ଚଞ୍ଚଳ ଅର୍ଥାତ୍ ଅଶାନ୍ତ ହୋଇପାରିବ ନାହିଁ। ଏହିଭଳି ଶ୍ରେଷ୍ଠ ବୃତ୍ତି ଦ୍ୱାରା ପ୍ରଗତି କରିବା ସହିତ ସହଜରେ ଗତି ସଦ୍ଗତିକୁ ପ୍ରାପ୍ତ କରିଯିବ। ତାପରେ ସହଜ ଅଭିଯୋଗ ସମାପ୍ତ ହୋଇଯିବ, ସମସ୍ତ ଅଭିଯୋଗ ସମାପ୍ତ ହୋଇଯିବ। ସ୍ଲୋଗାନ: ଯଦି ସ୍ୱପ୍ନ ମାତ୍ରରେ ମଧ୍ୟ ଅପବିତ୍ରତା ହଲଚଲ ହେଉଛି, ତେବେ ନିଶ୍ଚୟ ରୂପକ ମୂଳ ଦୁଆ କଞ୍ଚା ଅଛି। ଅବ୍ୟକ୍ତ ଇସାରା: ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ଯେତେବେଳେ ତୁମେ ଚମକୁଥିବା ତାରକାମାନେ ସୂର୍ଯ୍ୟ ଚନ୍ଦ୍ର ଭଳି ନିଜର ସମ୍ପୂର୍ଣ୍ଣ ତାର ସ୍ଥିତିରେ ଅଥବା ମାଷ୍ଟର ଦାତା ପୁଣିଆର ସ୍ଥିତିରେ ସ୍ଥିତ ହୋଇଯିବ, ତେବେ ଏଣେ ତେଣେ ଭଟକୁଥିବା ଆତ୍ମାମାନେ, ଖୋଜୁଥିବା ଆତ୍ମାମାନେ ପତଙ୍ଗ ଭଳି ଆପେ ଆପେ ପ୍ରାପ୍ତ କରିବା ପାଇଁ ବା ମିଳନ କରିବା ପାଇଁ ତୀବ୍ର ବେଗରେ ତୁମମାନଙ୍କ ନିକଟକୁ ଆସିବେ, ଏବଂ ସେତେବେଳେ ତୁମେ ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ବାବାଙ୍କର ଦ୍ୱାରା ଶକ୍ତି ଜୀବନ ମୁକ୍ତିର ଅଧିକାର ପ୍ରାପ୍ତ କରାଇବାର ସେବା ତୀବ୍ର ବେଗରେ କରିବାକୁ ପଡ଼ିବ। ଓମ୍ ଶାନ୍ତି।